ओम शांति। आज साकर महावाक्य 5/7/2025 मधुर संतान माने बाबा तुम मानक सुंदर देवी देवता करिबा पई पाठ पढ़ाउछंती। सुंदरतार आधार हेउछि पवित्रता। प्रश्न आत्मिक समा अर्थात दीपशिखा उपरे जेउ पतंग माने छास दियंती सेमानकर लक्षण किपरि होइथिबो। उत्तर परमात्मा रूपी दीपशिखा उपरे झास देउथिबा आत्मा रूपी पतंग मानकर लक्षण हेला समा जे अटंती जे परि अटंती तांकु यथार्थ रूपरे जानिथांती एवं मने पकाइथांती। दुई नंबर झास देबा अर्थात बाबांक समान हेबा। तीन नंबर झास देबा अर्थात बाबांक ठारु मध्य उच्च राजत्वर अधिकारी होइजिबा। गीत अछि महफिल में जल उठी समा। ओम शांति। मिठे मिठे आत्मिक संतान माने गीतर एहि लाइन सुनिले एकथा के बुझाउछंती आत्मिक पिता से समा अर्थात अग्निशिखा मध्य अटंती अनेक नाम रखिछंती बाबांकर भी बहु स्तुति करुछंती। एहा मध्य परम पिता परमात्मांकर स्तुति अटे ना। बाबा अग्निशिखा होई आसिछंती पतंग मानक पाई। पतंग माने जेतेबेले दीपशिखा को देखंती सेतेबेले तापरे समर्पण होई प्राणत्याग कर दियंती। अनेक पतंग अच्छा जेके अग्निशिखा प्राण दान करती। खास जेते दीपावली हुए बहुत बती चढ़े सेते बेले छोट छोट अनेक सीम राति मरी जाती। तुम्हें संतान माने जानिछो जे आमर बाबा परम आत्मा अटंती। हुसैन मध्य कहा जाउछि से बहुत सुंदर अटंती काहेकि ना से सदा पवित्र अटंती। आत्मा पवित्र हो गले ताकु शरीर भी पवित्र प्राकृतिक सुंदरतारे संपर्ण मिले थाए। शांतिधाम आत्मा माने पवित्र रही थांती तापरे जेते बेले एठाकु अभिनय करिबाकु आसी थांती सेते बेले सतु प्रधान रु सतु रजो तमुरे आसी थांती। पुणी सुंदर को श्यामल अर्थात कला अपवित्र हो जांती। आत्मा जेते बेले पवित्र थाए सेते बेले सुवर्ण जोगी बोली कहा जाए। तांकु पुणी शरीर भी सुवर्ण जोगीर मिली थाए। दुनिया भी पुरुणा एवं नुआ हुए। से सुंदर परम पिता परमात्मा जहां को भक्ति मार्ग रे डाकुछंती हे शिव बाबा एही निराकार परम पिता परमात्मा आसी छंती आत्मा मानुकु अपवित्र रु पवित्र सुंदर करिबाकु। एपरि नुहे आजिकाली जे बहु सुंदर तांकर आत्मा पवित्र अटे ना। जदियो शरीर सुंदर तथापि आत्मा तो पतित अटे ना। बिलातरे केते सुंदर मनुष्य अछंती जानिछो एही लक्ष्मी नारायण हेउछंती सत्ययुगी सुंदर एवं एठारे अछि नरकर सुंदरता। मनुष्य ए सब कथा जानि नाहंती। पिलामानंकु ही बुझा जाउछि एहा हेउछि नरकर सुंदरता। आमे वर्तमान स्वर्ग पई स्वतः सुंदर हेउछु। एकोइसी जन्म पई एही परि सुंदर हेबु। एठाकर सुंदरता कोटिए जन्म पई अटे। बाबा एठाकु आसिछंती सारा दुनिया रा मनुष्य मात्रंकु कौन सारा दुनिया को भी सुंदर करुछंती। सत्ययुग नुआ दुनिया रे सुंदर देवी देवता माने थिले सेपरि थेपा पई तुमे एपे पढ़ुछ। बाबांको अग्निशिखा मध्य कहा जाउछि परंतु से परम आत्मा अटंती। जेपरि तुमको आत्मा कहुछंती सेपरि तांको परम आत्मा कहुछंती। तुमे माने बाबांकर महिमार गायन करुछ। बाबा पुणी पिलामानकर महिमा करुछंती। तुमको एपरी करुछी जहा कि मोठारु भी तुमर पद उच्च हेउछी। मुझे जेउ भली मुसेही परी पाठ करुछी एकथा मध्य केही जानि नाहंती। एबे तुमे संतान माने जानिछो किपरि आमे आत्मा माने अभिनय करिबा पई परम धामरु आसिछु। आमे शूद्र कुळरे थिलु तापरे पुणी वर्तमान ब्राह्मण कुळकु आसिछु। एहा मध्य तुमर वर्ण अटे। अन्य कोनोसी धर्मावलम्बी मानक पई एही वर्ण नुहे। तांकर वर्ण न थाए। तांकर तो गोटिए वर्ण ख्रिस्टियान ही रही आसी। हाँ सेतिरे मध्य सतु रजो तमो दे आसिबाकु हुए। बाकी ही वर्ण तुम मानक पाई। सृष्टि मध्य सतु रजो तमो दे गति करी थाए। ए सृष्टि चक्र बेहद्र बाबा बसी बुझाउछंती। जेउ बाबा ज्ञानर सागर पवित्रतार सागर अटंती निजे कहउछंती जे मु पुनर्जन्म नेउ नाहीं। जदिओ शिव जयंती मध्य पालन करुछंती परंतु मनुष्य मानंकु एहा जणा नाही जे से केबे आसी थांती। तांकर जीवन कहानी को भी जानंती नाही। ବାବା କହୁଛନ୍ତି ମୁଁ ଯିଏ ଯେପରି ଅଟେ ମୋ ମଧ୍ୟରେ ମଧ୍ୟ ଅଭିନୟ ରହିଛି। ସୃଷ୍ଟିଚକ୍ର କିପରି ଘୁରୁଛି ଏହା ତୁମ ସନ୍ତାନମାନଙ୍କୁ ମୁଁ ପ୍ରତିକଳ୍ପରେ ବୁଝାଉଛି। ତୁମେ ଜାଣିଛ ଆମେ ସିଡ଼ିରେ ତଳକୁ ଖସି ଖସି ତମ ପ୍ରଧାନ ହୋଇଯାଇଛୁ। 84 ଜନ୍ମ ହିଁ ତୁମେ ହିଁ ନେଉଛ। ପଛରେ ଯେଉଁମାନେ ଆସୁଛନ୍ତି ତାଙ୍କୁ ମଧ୍ୟ ସତୁରଜୁ ତମ ଦେଇ ଆସିବାକୁ ପଡ଼ିବ। ତୁମେ ତମ ପ୍ରଧାନ ହେଉଛ, ତେବେ ସାରା ଦୁନିଆ ତମ ପ୍ରଧାନ ହୋଇଯାଉଛି। ତାପରେ ତୁମକୁ ପୁଣି ତମ ପ୍ରଧାନରୁ ସତୁ ପ୍ରଧାନ ନିଶ୍ଚିତ ହେବାକୁ ପଡ଼ିବ। ଏହି ସୃଷ୍ଟିଚକ୍ର ଘୁରି ଚାଲିଛି। ଏବେ କଳିଯୁଗ ଚାଲିଛି, ତାପରେ ସତ୍ୟଯୁଗ ଆସିବ। କଳିଯୁଗର ଆୟୁଷ ଶେଷ ହେଲା। ବାବା କହୁଛନ୍ତି ମୁଁ ସାଧାରଣ ଶରୀରରେ ଠିକ ପୂର୍ବ କଳ୍ପ ପରି ପ୍ରବେଶ କରିଛି ପୁଣି ଥରେ ତୁମମାନଙ୍କୁ ରାଜଯୋଗ ଶିଖାଇବାକୁ। ଯୋଗ ତ ଆଜିକାଲି ବହୁତ ପ୍ରକାରର ଅଛି, ବାରିଷ୍ଟର ଯୋଗ, ଇଞ୍ଜିନିୟରିଂ ଯୋଗ। ବାରିଷ୍ଟରୀ ପଢ଼ିବା ପାଇଁ ବାରିଷ୍ଟର ସାଥିରେ ବୁଦ୍ଧି ଯୋଗ ଲଗାଇବାକୁ ପଡ଼ିଥାଏ। ଆମେ ବାରିଷ୍ଟର ହେଉଛୁ, ତେବେ ପଢ଼ାଇଲା ବାଲାଙ୍କୁ ମନେ ପକାଉଛୁ। ତାଙ୍କର ତ ନିଜର ପିତା ଅଲଗା ଥାନ୍ତି, ଗୁରୁ ଯଦି ଥିବ ତେବେ ତାଙ୍କୁ ବି ମନେ ପକାଇବେ। ତେବେ ବାରିଷ୍ଟରଙ୍କ ସାଥିରେ ବୁଦ୍ଧିର ଯୋଗ ରହିଥାଏ। ଆତ୍ମା ହିଁ ପଢୁଛି, ଆତ୍ମା ହିଁ ଶରୀର ଦ୍ଵାରା ଜଜ୍, ବାରିଷ୍ଟର ଆଦି ହୋଇଥାଏ। ଏବେ ତୁମେ ସନ୍ତାନମାନେ ଆତ୍ମାଭିମାନୀ ହେବାର ସଂସ୍କାର ନିଜ ଭିତରେ ଭରୁଛ, ଅଧାକଳ୍ପ ଦେହ ଅଭିମାନୀ ରହିଲ। ଏବେ ବାବା କହୁଛନ୍ତି ଦେହ ଅଭିମାନୀ ହୁଅ, ଆତ୍ମା ମଧ୍ୟରେ ହିଁ ପାଠପଢ଼ାର ସଂସ୍କାର ଅଛି। ମନୁଷ୍ୟ ଆତ୍ମା ହିଁ ଜଜ୍ ହେଉଛି। ଏବେ ଆମେ ବିଶ୍ୱର ମାଲିକ ଦେବତା ହେଉଛୁ, ପଢ଼ାଇଲା ବାଲା ହେଉଛନ୍ତି ଶିବ ବାବା, ପରମ ଆତ୍ମା। ସେ ହିଁ ଜ୍ଞାନର ସାଗର, ଶାନ୍ତି ସମ୍ପତ୍ତିର ସାଗର ଅଟନ୍ତି। ଏହା ମଧ୍ୟ ଦର୍ଶାଇଥାନ୍ତି ଯେ ସାଗରରୁ ରତ୍ନର ଥାଳି ବାହାରିଲା, ଏହା ହେଉଛି ଭକ୍ତି ମାର୍ଗର କଥା। ବାବାଙ୍କୁ ଉଲ୍ଲେଖ କରିବାକୁ ପଡ଼େ, ବାବା ବୁଝାଉଛନ୍ତି ଏହା ହେଉଛି ଅବିନାଶୀ ଜ୍ଞାନରତ୍ନ। ଏହି ଜ୍ଞାନରତ୍ନ ଦ୍ଵାରା ତୁମେ ବହୁତ ସାହୁକାର ହେଉଛ ଏବଂ ତୁମକୁ ପୁଣି ବହୁତ ହୀରାନୀରା ଇତ୍ୟାଦି ମିଳୁଛି। ଏହି ଗୋଟିଏ ଗୋଟିଏ ରତ୍ନ ଲକ୍ଷ ଲକ୍ଷ ଟଙ୍କାର, ଯାହାକି ତୁମକୁ ଏତେ ସାହୁକାର କରୁଛି। ତୁମେ ତ ଜାଣିଛ ଭାରତ ହିଁ ନିର୍ବିକାରୀ ବିଶ୍ୱ ଥିଲା, ସେଠାରେ ପବିତ୍ର ଦେବତାମାନେ ରହୁଥିଲେ, ଏବେ ଶ୍ୟାମଳ ଅପବିତ୍ର ହୋଇଯାଇଛନ୍ତି। ଆତ୍ମା ଏବଂ ପରମାତ୍ମାଙ୍କର ମେଳା ହେଉଛି। ଆତ୍ମା ଶରୀରରେ ଅଛି ତେଣୁ ଶୁଣିପାରୁଛି, ପରମାତ୍ମା ମଧ୍ୟ ବ୍ରହ୍ମାଙ୍କ ଶରୀରରେ ଆସିଥାନ୍ତି। ଆତ୍ମା ଏବଂ ପରମାତ୍ମାଙ୍କର ଘର ଶାନ୍ତିଧାମ ଅଟେ, ସେଠାରେ କିଛି ବି ହଲଚଲ ହୁଏ ନାହିଁ। ଏଠାକୁ ପରମାତ୍ମା ପିତା ଆସି ପିଲାମାନଙ୍କ ସହ ମିଶୁଛନ୍ତି, ସଶରୀରରେ ମିଶୁଛନ୍ତି, ତାହା ତ ଘର ଅଟେ, ସେଠାରେ ବିଶ୍ରାମ ପାଇଥାନ୍ତି। ଏବେ ତୁମେ ସନ୍ତାନମାନେ ପୁରୁଷୋତ୍ତମ ସଙ୍ଗମ ଯୁଗରେ ଅଛ, ବାକି ଦୁନିଆ କଳିଯୁଗରେ ଅଛି। ବାବା ବସି ବୁଝାଉଛନ୍ତି ଭକ୍ତି ମାର୍ଗରେ ବହୁତ ଖର୍ଚ୍ଚ କରୁଛନ୍ତି, ବହୁତ ଚିତ୍ର ମଧ୍ୟ ତିଆରି କରୁଛନ୍ତି, ବଡ଼ ବଡ଼ ମନ୍ଦିର ତିଆରି କରୁଛନ୍ତି, ନହେଲେ ଶ୍ରୀକୃଷ୍ଣଙ୍କର ଚିତ୍ର ଘରେ ବି ରଖିପାରିବେ, ଚିତ୍ର ବହୁତ ଶସ୍ତା, ତେବେ ଏତେ ଦୂର ଦୂର ମନ୍ଦିରମାନଙ୍କୁ କାହିଁକି ଯାଆନ୍ତି? ଏହା ହେଉଛି ଭକ୍ତି ମାର୍ଗ। ସତ୍ୟଯୁଗରେ ଏହି ମନ୍ଦିର ଆଦି ରହିବ ନାହିଁ, ସେଠାରେ ସମସ୍ତେ ପୂଜ୍ୟ ହେବେ, କଳିଯୁଗରେ ହେଉଛନ୍ତି ପୂଜାରୀ। ତୁମେ ବର୍ତ୍ତମାନ ସଙ୍ଗମ ଯୁଗରେ ପୂଜ୍ୟ ଦେବତା ହେଉଛ, ଏବେ ତୁମେ ବ୍ରାହ୍ମଣ ହୋଇଛ। ବର୍ତ୍ତମାନ ତୁମର ଏହି ଅନ୍ତିମ ପୁରୁଷାର୍ଥୀ ଶରୀର ଅତି ମୂଲ୍ୟବାନ ଅଟେ। ଏହି ଶରୀର ଦ୍ଵାରା ତୁମେ ବହୁତ ରୋଜଗାର କରୁଛ, ବେହଦର ପିତାଙ୍କ ସହ ତୁମେ ଖାଉଛ ପିଉଛ, ତାଙ୍କୁ ହିଁ ଡାକୁଛ। ଏପରି ତ କହୁନା ଶ୍ରୀକୃଷ୍ଣଙ୍କ ସହ ଖାଇବି, ବାବାଙ୍କୁ ମନେ ପକାଇ କୁହନ୍ତି ତୁମେ ମାତା ପିତା। ବାଳକମାନେ ତ ବାବାଙ୍କ ସାଥିରେ ଖେଳିଥାନ୍ତି, କୃଷ୍ଣଙ୍କର ଆମେ ସବୁ ବାଳକ ଅଟୁ ଏପରି କହିବେ ନାହିଁ। ସବୁ ଆତ୍ମାମାନେ ପରମ ପିତା ପରମାତ୍ମାଙ୍କ ସନ୍ତାନ ଅଟନ୍ତି। ଆତ୍ମା ଶରୀର ଦ୍ଵାରା କହୁଛି ଆପଣ ଆସିଲେ ଆମେ ଆପଣଙ୍କ ସହିତ ଖେଳିବୁ, ଖାଇବୁ, ସବୁକିଛି କରିବୁ। ତୁମେ ହିଁ କହୁଛ ବାପ ଦାଦା, ତେବେ ଯେପରି ଏହା ଘର ହୋଇଗଲା ନା, ବାପ ଦାଦା ଏବଂ ସନ୍ତାନମାନେ, ଏହି ବ୍ରହ୍ମା ହେଉଛନ୍ତି ବେହଦର ରଚୟିତା। ବାବା ୟାଙ୍କଠାରେ ପ୍ରବେଶ କରି ଏହାକୁ ପୋଷ୍ୟ କରୁଛନ୍ତି। ବାବାଙ୍କୁ କହୁଛନ୍ତି ତୁମେ ମୋର ଅଟ, ଇଏ ହେଉଛନ୍ତି ମୁଖ ବଂଶାବଳୀ। ଯେପରି ସ୍ତ୍ରୀଙ୍କୁ ବି ପୋଷ୍ୟ କରିଥାନ୍ତି ନା, ସେ ମଧ୍ୟ ମୁଖ ବଂଶାବଳୀ ଅଟନ୍ତି, କହିବେ ତୁମେ ମୋର ଅଟ। ତାପରେ ତାଙ୍କଠାରୁ କୋଖ ବଂଶାବଳୀ ସନ୍ତାନ ଜନ୍ମ ହୁଅନ୍ତି। ଏହି ପ୍ରଥା କେବେଠାରୁ ପ୍ରଚଳିତ ହେଲା? ବାବା କହୁଛନ୍ତି, ମୁଁ ଏହାଙ୍କୁ ଆଡପ୍ଟ କରିଛି ନା, ଏହାଙ୍କ ଦ୍ୱାରା ତୁମକୁ ପୋଷ୍ୟ କରିଛି, ତୁମେ ମୋର ସନ୍ତାନ ଅଟ। ପରନ୍ତୁ ଇଏ ପୁରୁଷ ଅଟନ୍ତି, ତୁମମାନଙ୍କ ଦେଖାଶୁଣା କରିବା ପାଇଁ ସରସ୍ୱତୀକୁ ପୁଣି ଆଡପ୍ଟ କଲି, ତାଙ୍କୁ ମାଆର ପଦବୀ ମିଳିଲା। ସରସ୍ୱତୀ ହେଉଛି ନଦୀ, ଏହି ନଦୀ ମାତା ହେଲେ ନା, ବାବା ସାଗର ଅଟନ୍ତି, ଇଏ ବି ସାଗରରୁ ବାହାରିଛନ୍ତି। ବ୍ରହ୍ମପୁତ୍ର ନଦୀ ଏବଂ ସାଗରର ମିଳନର ବହୁତ ବଡ଼ ମେଳା ଲାଗୁଛି, ଏପରି ମେଳା ଅନ୍ୟ କେଉଁଠି ଲାଗେ ନାହିଁ, ତାହା ହେଉଛି ନଦୀମାନଙ୍କର ମେଳା। ଏହା ଆତ୍ମା ଏବଂ ପରମାତ୍ମାଙ୍କର ମେଳା, ସେ ମଧ୍ୟ ଯେତେବେଳେ ଶରୀରରେ ଆସିଥାନ୍ତି ସେତେବେଳେ ମେଳା ଲାଗିଥାଏ। ବାବା କହୁଛନ୍ତି, ମୁଁ ସେ ନଟେ, ମୁଁ ଏହାଙ୍କ ମଧ୍ୟରେ ପ୍ରତିକଳ୍ପରେ ପ୍ରବେଶ କରୁଛି, ଏହା ଡ୍ରାମାରେ ନିର୍ଦ୍ଧାରିତ ଅଛି। ତୁମ ବୁଦ୍ଧିରେ ସାରା ସୃଷ୍ଟିର ଚକ୍ର ରହିଛି, ଏହାର ଆୟୁ 5000 ବର୍ଷ ଅଟେ। ଏହି ବେହଦ ଫିଲ୍ମରୁ ପୁଣି ହଦର ଫିଲ୍ମ ତିଆରି କରୁଛନ୍ତି, ଯାହା ବିତି ଯାଇଛି ତାହା ପୁଣି ବର୍ତ୍ତମାନ ହେଉଛି, ବର୍ତ୍ତମାନ ଯାହା ହେଉଛି ତାହା ପୁଣି ଭବିଷ୍ୟତରେ ହେବ, ଯାହାକୁ ପୁଣି ଅତୀତ କୁହାଯିବ। ଅତୀତ ହେବାରେ କେତେ ସମୟ ଲାଗିଗଲା, ନୂଆ ଦୁନିଆରୁ ଆସିବାର କେତେ ସମୟ ହୋଇଗଲା, 5000 ବର୍ଷ। ତୁମେ ବର୍ତ୍ତମାନ ପ୍ରତ୍ୟେକ ସ୍ୱଦର୍ଶନ ଚକ୍ରଧାରୀ ଅଟ, ତୁମେ ବୁଝାଉଛ ଆମେ ପୂର୍ବରୁ ବ୍ରାହ୍ମଣ ଥିଲୁ ପୁଣି ଦେବତା ହେଲୁ, ତୁମ ସନ୍ତାନମାନଙ୍କୁ ଏବେ ବାବାଙ୍କ ଦ୍ୱାରା ଶାନ୍ତିଧାମ ସୁଖଧାମର ସମ୍ପତ୍ତି ମିଳୁଛି। ବାବା ଆସି ତିନୋଟି ଧର୍ମ ଏକତ୍ର ସ୍ଥାପନ କରୁଛନ୍ତି, ବାକି ସମସ୍ତଙ୍କର ବିନାଶ ହୋଇଯାଉଛି। ଘରକୁ ନେଇଯିବା ପାଇଁ ତୁମକୁ ସଦ୍ଗୁରୁ ବାବା ମିଳିଥାନ୍ତି, ମନୁଷ୍ୟମାନେ ଡାକୁଛନ୍ତି ମଧ୍ୟ ଆମକୁ ସଦ୍ଗତିକୁ ନେଇଯାଅ, ଶରୀରକୁ ସମାପ୍ତ କରିଦିଅ, ଏପରି ଯୁକ୍ତି ବତା ଯେ ଆମେ ଶରୀର ତ୍ୟାଗ କରି ଶାନ୍ତିଧାମ ଚାଲିଯିବୁ। ଗୁରୁଙ୍କ ପାଖକୁ ମଧ୍ୟ ମନୁଷ୍ୟ ସେଇଥିପାଇଁ ଯାଇଥାନ୍ତି, ପରନ୍ତୁ ସେ ଗୁରୁ ତ ଶରୀରର ମୁକ୍ତ କରି ସାଥିରେ ନେଇଯାଇପାରିବେ ନାହିଁ। ପତିତ ପାବନ ହେଉଛନ୍ତି ଏକ ବାବା, ସେ ଯେତେବେଳେ ଆସୁଛନ୍ତି ସେତେବେଳେ ପବିତ୍ର ନିଶ୍ଚିତ ହେବାକୁ ପଡ଼ିବ। ବାବାଙ୍କୁ ହିଁ କୁହାଯାଉଛି କାଳର କାଳ, ମହାକାଳ, ସମସ୍ତଙ୍କୁ ଶରୀରରୁ ମୁକ୍ତ କରି ସାଥିରେ ନେଇଯାଇଥାନ୍ତି, ଇଏ ହେଉଛନ୍ତି ପରମ ପଥ ପ୍ରଦର୍ଶକ, ସବୁ ଆତ୍ମାମାନଙ୍କୁ ଘରକୁ ନେଇଯାଇଥାନ୍ତି। ଏହା ଛି ଛି ଶରୀର ଅଟେ, ଏହାର ବନ୍ଧନରୁ ମୁକ୍ତ ହେବାକୁ ଚାହୁଁଛନ୍ତି, କେବେ ଶରୀର ଛାଡ଼ିବାକୁ ତେବେ ଯାଇ ବନ୍ଧନ ମୁକ୍ତ ହେବେ। ଏବେ ତୁମକୁ ଏହି ସବୁ ଆସୁରୀ ବନ୍ଧନରୁ ମୁକ୍ତ କରି ସୁଖର ଦୈବୀ ସମ୍ବନ୍ଧକୁ ନେଇଯାଉଛି। ତୁମେ ଜାଣିଛ ଯେ ଆମେ ସୁଖଧାମକୁ ଆସିବୁ ଭାୟା ଶାନ୍ତିଧାମ, ତାପରେ ଦୁଃଖଧାମକୁ କିପରି ଆସିଛୁ ଆସୁଛୁ ଏହା ବି ତୁମେ ଜାଣିଛ। ବାବା ଆସୁଛନ୍ତି ଶ୍ୟାମଳରୁ ସୁନ୍ଦର କରିବାକୁ। ବାବା କହୁଛନ୍ତି, ମୁଁ ତୁମର ବିଶ୍ୱସ୍ତ ପିତା ମଧ୍ୟ ଅଟେ, ପିତା ସର୍ବଦା ଆଜ୍ଞାକାରୀ ହୋଇଥାନ୍ତି, ପିଲାମାନଙ୍କର ବହୁତ ସେବା କରିଥାନ୍ତି, ଖର୍ଚ୍ଚ କରି ପାଠ ପଢାଇ ତାପରେ ସବୁ ଧନ ସମ୍ପତ୍ତି ପିଲାମାନଙ୍କୁ ଦେଇ ନିଜେ ଯାଇ ସାଧୁମାନଙ୍କ ସଙ୍ଗ କରିଥାନ୍ତି, ନିଜଠାରୁ ବି ପିଲାମାନଙ୍କୁ ଶ୍ରେଷ୍ଠ କରିଥାନ୍ତି। ଏହି ବାବା ହିଁ କହୁଛନ୍ତି, ମୁଁ ତୁମକୁ ଡବଲ ମାଲିକ କରୁଛି, ତୁମେ ବିଶ୍ୱର ବି ମାଲିକ ଏବଂ ବ୍ରହ୍ମାଣ୍ଡର ବି ମାଲିକ ହେଉଛ, ତୁମର ପୂଜା ମଧ୍ୟ ଡବଲ ହେଉଛି, ଆତ୍ମା ରୂପରେ ମଧ୍ୟ ପୂଜା ହେଉଛି, ଦେବତା ବର୍ଣ୍ଣରେ ମଧ୍ୟ ପୂଜା ହେଉଛି, ମୋର ତ କେବଳ ଶିବଲିଙ୍ଗ ରୂପରେ ପୂଜା ହେଉଛି, ମୁଁ ତ ରାଜା ହେଉନାହିଁ, ତୁମର କେତେ ସେବା କରୁଛି, ଏପରି ବାବାଙ୍କୁ ତୁମେ କାହିଁକି ଭୁଲି ଯାଉଛ। ହେ ଆତ୍ମା, ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ, ତେବେ ତୁମର ବିକର୍ମ ବିନାଶ ହେବ। ତୁମେ କାହା ପାଖକୁ ଆସିଛ? ପ୍ରଥମେ ବାବା, ତାପରେ ଦାଦା, ଏବେ ପିତା ହୋଇଛନ୍ତି, ତାପରେ ଗ୍ରେଟ ଗ୍ରେଟ ଗ୍ରାଣ୍ଡଫାଦର ଆଦିଦେବ ଆଡମ ହେବେ, କାହିଁକି ନା ବହୁତ ବଂଶାବଳୀ ହେଉଛି ନା, ଶିବ ବାବାଙ୍କୁ କେହି ଗ୍ରେଟ ଗ୍ରେଟ ଗ୍ରାଣ୍ଡଫାଦର କହିବେ କି? ପ୍ରତି କଥାରେ ତୁମକୁ ବହୁତ ଶ୍ରେଷ୍ଠ କରୁଛନ୍ତି, ଏପରି ବାବା ମିଳିଛନ୍ତି ପୁଣି ତୁମେ ତାଙ୍କୁ କାହିଁକି ଭୁଲି ଯାଉଛ? ଭୁଲିଯିବ ତ ପବିତ୍ର କିପରି ହେବ? ବାବା ପବିତ୍ର ହେବାର ଯୁକ୍ତି ବତାଉଛନ୍ତି, ଏହି ଯୋଗ ଆଧାରରେ ହିଁ ଖାତ ବାହାରିଯିବ। ବାବା କହୁଛନ୍ତି, ମଧୁର ସନ୍ତାନଗଣ, ଦେହ ଅଭିମାନ ଛାଡ଼ି ଆତ୍ମ ଅଭିମାନୀ ହେବାକୁ ହେବ, ପବିତ୍ର ମଧ୍ୟ ହେବାକୁ ପଡ଼ିବ, କାମ ମହାଶତ୍ରୁ ଅଟେ, ଏହି ଗୋଟିଏ ଜନ୍ମ ମୋ ପାଇଁ ପବିତ୍ର ହୁଅ, ଲୌକିକ ପିତା ବି କହୁଛନ୍ତି ନା, କିଛି ଖରାପ କାମ କର ନାହିଁ, ମୋର ଦାଢ଼ିର ଇଜ୍ଜତ ରଖ। ପାରଲୌକିକ ପିତା ବି କହୁଛନ୍ତି, ମୁଁ ପବିତ୍ର କରିବାକୁ ଆସିଛି, ଏବେ ମୁହଁ କଳା କର ନାହିଁ, ନହେଲେ ଇଜ୍ଜତ ହରାଇବ। ସବୁ ବ୍ରାହ୍ମଣ ମାନଙ୍କର ଏବଂ ବାବାଙ୍କର ବି ଇଜ୍ଜତ କରାଇଦେବ। ଲେଖୁଛନ୍ତି, ବାବା ମୋର ଅଧଗତି ହୋଇଗଲା, ମୁହଁ କଳା କରିଦେଲି। ବାବା କହୁଛନ୍ତି, ମୁଁ ତୁମକୁ ସୁନ୍ଦର କରିବାକୁ ଆସିଛି, ତୁମେ ପୁଣି ମୁହଁ କଳା କରିଦେଉଛ। ତୁମକୁ ତ ସଦା ହସିନ ଅର୍ଥାତ ସୁନ୍ଦର ହେବା ପାଇଁ ପୁରୁଷାର୍ଥ କରିବାକୁ ହେବ। ଆଚ୍ଛା, ମିଠା ମିଠା ଶିକିଲଧି ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନ ମାନଙ୍କର ମଧ୍ୟ ଆତ୍ମିକ ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, ଏହି ଅନ୍ତିମ ଜନ୍ମର ପୁରୁଷାର୍ଥୀ ଶରୀର ବହୁତ ମୂଲ୍ୟବାନ ଅଟେ। ଏହା ମାଧ୍ୟମରେ ଭବିଷ୍ୟତ ପାଇଁ ବହୁତ ରୋଜଗାର କରିବାକୁ ହେବ। ବେହଦ୍ର ବାବାଙ୍କ ସାଥିରେ ଖାଇବା ପିଇବା ସହିତ ସର୍ବସମ୍ବନ୍ଧର ଅନୁଭୂତି କରିବାକୁ ହେବ। ଦୁଇ ନମ୍ବର, ଏପରି କୌଣସି କର୍ମ କରିପାର ନାହିଁ ଯାହାଦ୍ୱାରା ବ୍ରାହ୍ମଣ ପରିବାରର ବା ବାବାଙ୍କର ଇଜ୍ଜତ ଚାଲିଯିବ। ଆତ୍ମାଭିମାନୀ ହୋଇ ପୁରା ପବିତ୍ର ହେବାକୁ ପଡ଼ିବ। ଯୋଗବଳ ଆଧାରରେ ପୁରୁଣା ଖାଦ ସବୁ ବାହାର କରିଦେବାକୁ ହେବ। ବରଦାନ, ଶୁଣିବା ସହିତ ସ୍ୱରୂପ ହୋଇ ମନର ମନୋରଞ୍ଜନ ଦ୍ୱାରା ସଦା ଶକ୍ତିଶାଳୀ ଆତ୍ମା ହୁଅ। ପ୍ରତିଦିନ ମନ ଭିତରେ ନିଜ ପ୍ରତି ହେଉ ବା ଅନ୍ୟମାନଙ୍କ ପ୍ରତି ହେଉ, ଉମଙ୍ଗ ଉତ୍ସାହ ଦ୍ୱାରା ସଂକଳ୍ପ ଉତ୍ପନ୍ନ କର। ନିଜେ ମଧ୍ୟ ସେହି ସଂକଳ୍ପର ସ୍ୱରୂପ ହୋଇଯାଅ ଏବଂ ଅନ୍ୟମାନଙ୍କର ସେବାରେ ମଧ୍ୟ ଲଗାଅ। ତେବେ ନିଜର ଜୀବନ ମଧ୍ୟ ସଦାକାଳ ପାଇଁ ଉତ୍ସାହପୂର୍ଣ୍ଣ ହୋଇଯିବ ଏବଂ ତୁମେ ଅନ୍ୟମାନଙ୍କ ପାଇଁ ମଧ୍ୟ ଉତ୍ସାହଦାତା ହୋଇଯିବ। ଯେପରି ମନୋରଞ୍ଜନ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସବୁ କରିଥାନ୍ତି, ସେହିପରି ତୁମେମାନେ ମଧ୍ୟ ପ୍ରତିଦିନ ନିଜର ମନ ପାଇଁ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସ୍ତୁତ କର। ଯାହା ଶୁଣୁଛ ତାର ସ୍ୱରୂପ ହୋଇଯାଅ, ତାହାଦ୍ୱାରା ଶକ୍ତିଶାଳୀ ଆତ୍ମା ହୋଇଯିବ। ସ୍ଲୋଗାନ, ଅନ୍ୟମାନଙ୍କୁ ପରିବର୍ତ୍ତନ କରିବା ପୂର୍ବରୁ ନିଜକୁ ପରିବର୍ତ୍ତନ କରିଦିଅ, ଏହା ହିଁ ବୁଦ୍ଧିମାନୀ ଅଟେ। ଅବ୍ୟକ୍ତ ଇସାରା ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ। ଶୁଭ ଏବଂ ଶ୍ରେଷ୍ଠ ସଂକଳ୍ପର ଶକ୍ତି ହିଁ ସବୁଠାରୁ ତୀବ୍ର ଗତିର ସେବାର ସାଧନ ଅଟେ। ଯେପରି ବ୍ରହ୍ମା ବାବା ଶ୍ରେଷ୍ଠ ସଂକଳ୍ପର ବିଧି ଦ୍ୱାରା ସେବାର ବୃଦ୍ଧି କରିବାରେ ସଦା ସହଯୋଗୀ ଅଟନ୍ତି, ଯଦି ବିଧି ତୀବ୍ର ଗତିଶୀଳ ହେବ ତେବେ ବୃଦ୍ଧି ମଧ୍ୟ ତୀବ୍ର ଗତିରେ ହେବ। ସେଥିପାଇଁ ତୁମେ ପିଲାମାନେ ମଧ୍ୟ ଶ୍ରେଷ୍ଠ ଏବଂ ଶୁଭ ସଂକଳ୍ପରେ ସମ୍ପନ୍ନ ହୁଅ। ଓମ୍ ଶାନ୍ତି।